महाराज राज्य को फेरी गले। देवजानी गृह को जाई शर्मिष्ठा जहाँ करते उक्तम कृतम शर्मिष्ठा किभली गोपबिंद पकईदे समाज को देखिए। वृषपर्वा देखिले ମୋତେ ଯେଉଁ ବାଟ ହେଲେ କନ୍ୟାକୁ ପ୍ରସନ୍ନ କରିବାକୁ ପଡ଼ିବ। ଆଉ ଦେବଯାନୀଙ୍କୁ ବି ବୃଷପର୍ବା ଦେଖିଲେ ଯେକୌଣସି ହିସାବରେ ଦେବଯାନୀଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ଶୁକ୍ରାଚାର୍ଯ୍ୟ ଯେଭଳି ଅସୁବିଧାରେ ପଡ଼ିଛନ୍ତି, ବୃଷପର୍ବା ସେଭଳି ଅସୁବିଧାରେ ପଡ଼ିଛନ୍ତି। କିଭଳି ଅସୁବିଧାରେ ନା, ଶୁକ୍ରାଚାର୍ଯ୍ୟ ଏତେ ବଡ଼ ମହାପୁରୁଣା କି କନ୍ୟା ଉପରେ ନିର୍ଭର କରୁଛନ୍ତି, କନ୍ୟା ଯାହା କହିବେ। ଦେବଯାନୀ ଯେଉଁ ସର୍ତ୍ତ କରିବେ, ଏଇଟା କ'ଣ ମୋ ଝିଅ ଯାହା ଭିତରେ ଏତେ ବଡ଼ ଗଣ୍ଡଗୋଳ ହେଇଛି ସେ କ'ଣ ମାନବ କି? ବୁଝାଉଛନ୍ତି ମା ବହୁତ ବଡ଼ ସୁନ୍ଦର ନୀତି ଦେଉଛନ୍ତି, ମହାଭାରତରେ ନୀତି ଅଛି। ଆଉ ବାସ୍ତୁ ସର୍ବିଷ୍ଠାଙ୍କ ପାଦତଳରେ ଏ ସାଧୁ ସମାଜ ଏଇଥିପାଇଁ ପଡ଼ିବ, ଆଉ ସୁଖଦେବ ଗୋସ୍ୱାମୀ ଏଇଥିପାଇଁ ତାଙ୍କ ନାମ ଭାଗବତରେ ଉଚ୍ଚାରଣ କରିଛନ୍ତି। ଆଜି ଜଣେ ଯୁବତୀ ନାରୀ ହେଇକି ସମ୍ପୂର୍ଣ୍ଣ ଅସୁରକୁଳକୁ ସୁରକ୍ଷିତ ରଖିବା ପାଇଁ ସଖୀମାନଙ୍କ ସହିତ ଯେଉଁ ତ୍ୟାଗକୁ ଅଯୋଧ୍ୟା ପାଇଁ
କାରରେ ବସାଯାଉଛି, ପିତାମାତାଙ୍କୁ
ଯେତେବେଳେ ଯାଉଛନ୍ତି ଶର୍ମିଷ୍ଠା
ଖବର ପାଇଲେ ଯେ ବର୍ତ୍ତମାନ
ଆଉ ସଙ୍ଗ କରିଛନ୍ତି ଶୁକ୍ରାଚାର୍ଯ୍ୟଙ୍କର କନ୍ୟାର, ଆଉ ଶୁକ୍ରାଚାର୍ଯ୍ୟଙ୍କର ନୀତି ବି ବହୁତ ଶୁଣିଛନ୍ତି। କାରଣ ପୁତ୍ର କନ୍ୟା ଧାରଣ କରିବା ସମୟରେ ନାରୀ ଯଦି ସତର୍କ ନ ରୁହେ ସେ ବିପଦକୁ ପଳେଇଯିବ। ସେ ସମୟ ତାର ସେ ସମୟର ପ୍ରଭାବ ଏଭଳି ସେ ତାର କଣ୍ଟ୍ରୋଲରେ ନଥାଏ। ଚିନ୍ତା କରୁଛନ୍ତି ମୋ ଜୀବନଟା କ'ଣ ହେଲା, ବିବାହ କାଳରେ ମିଥ୍ୟା କଥା ଏଇସବୁ ଜିନିଷରେ ବ୍ୟବହାର କରାଯାଏ। ଗୋଟେ ନାରୀ ବିବାହ ନହେଲେ ତାର ଜୀବନ କ'ଣ ହବ, ଯେକୌଣସି ବି ହିସାବରେ ତାକୁ କହିକି ସେ ଝିଅଟିକୁ ବିବାହ କରିଦେବା, ସାହାଯ୍ୟ କରିବା। ଆଉ ପ୍ରାଣାତ୍ୟୟ, ଏଥର ପ୍ରାଣ ଜଣଙ୍କର ଚାଲିଯାଉଛି, ଆଉ ସର୍ବଧନା ଅପହା, ସବୁ ଧନ ପଳାଉଛି, ତାଙ୍କ ଭିତରେ କେଉଁ ପଏଣ୍ଟଟା ଲାଗିବ? ଏଇ ପଏଣ୍ଟଟା ଲାଗିବ, ସର୍ବିଷ୍ଠାଙ୍କ ସବୁ ଧନ ପଳେଇ ଯାଉଛି, ପୁତ୍ର ରହିଲେ ତ ସେ ଧର୍ମ କରିବ ନା, ନାରୀ ପୁତ୍ର ନାହିଁ, ଅପୁତ୍ରିକ, ତା ଜୀବନର ମୂଲ୍ୟ କ'ଣ? ପୁଣି ବିବାହ ହେଇନାହାନ୍ତି। ପଞ୍ଚ ଅନୃତ ଆହୋ ଅପାତ କାହାନୀ, ଏ ପାତକ ନୁହେଁ, ଏ ପାଞ୍ଚଟି ଜିନିଷ ପାତକ ନୁହେଁ, ପାପ ନୁହେଁ। ଶୁକ୍ରାଚାର୍ଯ୍ୟ ବଳି ମହାରାଜଙ୍କ ଚରିତ୍ରରେ କହିଥିଲେ ଏ କଥା, କହିଲେ ବଳି ବଳି ମହାରାଜ କହୁଛନ୍ତି ନା, ମୁଁ ତ ଏଇ ବାମନଙ୍କୁ ପ୍ରତିଶ୍ରୁତି ଦେଇସାରିଛି ଭୂମି ଦେବି ବୋଲି, କହିଲେ ନା ନା ନା, ଏଇ ଜାଗାରେ ମିଛ କଥା କହିଲେ ଚଳିବ, ଶିଷ୍ୟକୁ ଗୁରୁଦେବ ମିଛ କଥା ଶିଖାଉଛନ୍ତି। ସ୍ତ୍ରୀ ସୁନାର ମା ବିବାହ ହେସୁ, କିନ୍ତୁ ସେଠି ବଳି ଶୁକ୍ରାଚାର୍ଯ୍ୟ ଗୋଟେ ଅଧିକା କଥା କହିଛନ୍ତି, ବୃତ୍ତ୍ୟାର୍ଥେ ପ୍ରାଣ ସଂଘଟି ଗ୍ରୋ ବ୍ରାହ୍ମଣାର୍ଥେ ଗୋବ୍ରାହ୍ମଣ। ଆଜି ବ୍ରାହ୍ମଣ ସମାଜକୁ ଗୋମାତାଙ୍କୁ ସୁରକ୍ଷା ଦେବାକୁ ପଡିବ, ମିଛ କଥା କହିଲେ କିଛି ଅସୁବିଧା ନାହିଁ, ପାପ ନିନ୍ଦିତା ନାହିଁ, ଇଏ ବୁଝେଇଲେ ସର୍ବିଷ୍ଠା। ଶୁକ୍ରାଚାର୍ଯ୍ୟଙ୍କ ଭିତରେ ଶୁଣିଛନ୍ତି, କହିଲେ ସ୍ୱାମୀ ଆପଣ ମୋତେ ପୁତ୍ର ଦେଲା ପରେ ଆପଣ ବି କହିବେନି, ମୁଁ ବି କହିବି, କହିଲେ ଏଟା ମିଥ୍ୟା, ଏଟା ମିଥ୍ୟା, କହିଲେ ମିଥ୍ୟା କିଛି ଆବଶ୍ୟକ ନାହିଁ, ମିଥ୍ୟା କହିଲେ ବି ଚଳିବ, କାରଣ ମୋର ସବୁ ଧନ ପଳାଉଛି, ମୋର ପୁତ୍ର ନାହିଁ ମାନେ ମୁଁ ଧର୍ମ କରିପାରିବି, ଆଉ ମୋ ଯୌବନର ଅବସ୍ଥା ମୁଁ ବିବାହିତ ନହେଲେ ମୋର ଜୀବନର ମୂଲ୍ୟ କ'ଣ ଅଛି, ମୋର କୌଣସି କର୍ମ ପୁଣ୍ୟ କର୍ମରେ ଲାଗିବ। ଅଧର୍ମାନ୍ ଅଧର୍ମାତ୍ ପାହିମାମ୍ ରାଜନ୍ ଧର୍ମଜ୍ଞ ପ୍ରତିପାଦୟ, ସବିଷ୍ଠା କହିଲେ ହେ ରାଜନ୍, ଅଧର୍ମଟାକୁ ମୋତେ ରକ୍ଷା କରିବା ପାଇଁ ଆପଣ ଧର୍ମ ଟିକେ କରନ୍ତୁ, ମୁଁ ଜଣେ ନାରୀ। ବର୍ତ୍ତମାନ ଯଯାତି ମହାରାଜ ଦେଖନ୍ତୁ, ଜଣେ ରାଜା ଭଗବାନଙ୍କର ଭକ୍ତ ଆଜି ସଂସାର ଭିତରେ ପଶିକି ପ୍ରଭୁଙ୍କ ଇଚ୍ଛାରେ ବସିଛନ୍ତି, ଆଜି କେତେ ବଡ଼ ଜଟିଳ ସମସ୍ୟାର ପ୍ରଭୁଙ୍କୁ ଆଶ୍ରୟ କରି ସମାଧାନ କରିବେ। ବିବାହ ହେଲା ବେଳେ ତ ମୁଣ୍ଡରେ ଭଗବାନଙ୍କୁ ସ୍ମରଣ କଲେ, ବର୍ତ୍ତମାନ ଭଗବାନଙ୍କୁ ସ୍ମରଣ କଲେ, କ'ଣ କରିବି ବର୍ତ୍ତମାନ? ଏକ ପକ୍ଷରେ ଶୁକ୍ରାଚାର୍ଯ୍ୟଙ୍କର ପ୍ରତିଶ୍ରୁତି, ଦ୍ୱିତୀୟ ପକ୍ଷରେ ଜଣେ ନାରୀର ସ୍ୱାର୍ଥ ତ୍ୟାଗ ମୋର ମନକୁ ଆନ୍ଦୋଳିତ କରୁଛି। ରାଜପୁତ୍ରାର୍ଥିତ ଅପତ୍ୟ ଧର୍ମଂ ଚ ବ୍ୟକ୍ଷି ଧର୍ମବିତ୍ ସ୍ମରଣ ଶୁକ୍ରବଚ କାଳେ ଦିଷ୍ଟମ ଏବ ଅଭ୍ୟପଦ୍ୟତ, ଦିଷ୍ଟମ ଏବ ଅଭ୍ୟପଦ, ଜାଣିଛନ୍ତି ମୁଁ ସର୍ବିଷ୍ଠାକୁ ପୁତ୍ର ଦେଲା ମାନେ ମୁଁ ଅଭିଶାପ ପାଇବି, ଜାଣନ୍ତି ବିପଦ। ଆପଣ ଭାବୁଛନ୍ତି ଆପଣ ଧର୍ମ ରାସ୍ତାରେ ଯିବେ, ବିପଦ ଆସିବନି? ଗୋଲାପ ଆମର ଓଡ଼ିଆରେ ଗୋଟେ ନାହିଁ, ଗୋଲାପ ଫୁଲ ତୋଳିବାକୁ ହେଲେ କଣ୍ଟାଟା ହାତରେ ବାଜିବ, କିନ୍ତୁ ଗୋଲାପ ଫୁଲ ତୋଳିବା ଲୋକ କ'ଣ କଣ୍ଟାକୁ ଡରିକି ଛାଡ଼ିଦବ? କିଛି ଧର୍ମ କରିବା ପାଇଁ ହେଲେ ଧାର୍ମିକ ଲୋକ ଆଉ ଅଧାର୍ମିକ ଲୋକ ଭିତରେ ପାର୍ଥକ୍ୟ କ'ଣ ନା, ଧର୍ମ ପଥରେ ଚାଲିବାଟା ଟିକେ କଷ୍ଟ, ପ୍ରକୃତରେ କଷ୍ଟ ନାହିଁ, ବହୁତ ଆରାମ, କିନ୍ତୁ ପ୍ରାଥମିକ ଅବସ୍ଥାରେ ବହୁତ କଷ୍ଟ, ବହୁ ପରୀକ୍ଷା ଆସିକି ପହଞ୍ଚିବ, କିନ୍ତୁ ଅଧର୍ମ ପଥରେ ଯିବାଟା ବହୁତ ସହଜ, କିନ୍ତୁ ଶେଷ ଅବସ୍ଥାରେ କେହି ଆପଣଙ୍କ ପାଖରେ ନଥିବେ, କିନ୍ତୁ ଏଠି ପ୍ରାଥମିକ ସେଠି ଶେଷ ଅବସ୍ଥା। ଯେମିତି ଭଲ ପିଲାମାନଙ୍କର ଇଣ୍ଟରଭ୍ୟୁ କେତେବେଳେ ନିଆଯାଏ, ଭଲ ପିଲାମାନଙ୍କର ଏକ୍ଜାମିନେସନ କେତେବେଳେ, ଆଡମିସନ ସମୟରେ ନା ଏକ୍ଜାମିନେସନ ସମୟରେ? ଆଜ୍ଞା ଆଡମିସନ ସମୟରେ। ଏ ସାଇ ଇଣ୍ଟରନ୍ୟାସନାଲ ଡିଏଭି କ'ଣ ଭଲ ଭଲ ସ୍କୁଲ ଅଛି, ଆପଣମାନେ ଜାଣିଛନ୍ତି ତା ନାଁ ଜାଣିନି, ଆଗେ ସେଠି ଆଡମିସନ କରିବା ପାଇଁ ତାଙ୍କୁ ଇଣ୍ଟରଭ୍ୟୁ କରାଯାଇଛି ନା। ସେଇଭଳି ଧର୍ମପଥରେ ଗଲା ଟିକେ କଣ୍ଟା ବାଜିବ, କିନ୍ତୁ ଧର୍ମପଥରେ ଚାଲୁଥିବା ଲୋକମାନଙ୍କର ଭବିଷ୍ୟତ ଅତି ଉଜ୍ଜଳ, ଏ ହେଉଛି ଗୋଟେ ପ୍ରମାଣ। ରାଜପୁତ୍ର ଅର୍ଥିତ ଅପତ୍ତି, ଏ ରାଜପୁତ୍ରୀ ଶର୍ମିଷ୍ଠା ଯେତେବେଳେ ପୁତ୍ର ମାଗିଲେ, ଧର୍ମାଞ୍ଚ ଅବ୍ୟକ୍ଷ ଧର୍ମ ବି ଧର୍ମକୁ ଚିନ୍ତା କ'ଣ କରିବି, ପ୍ରକୃତ ଚାଲିବାର ବିପଦ, ଏ ବିପଦ ଗୁଡ଼ିକ ଭକ୍ତର ବୈକୁଣ୍ଠକୁ ଯିବା ପାଇଁ ପାହାଚ ହୁଏ। ଆପଣ ସୁନାଟା ସୁନାଟାକୁ ଅଗ୍ନିରେ ପକେଇଲେ ଆପଣ ସୁନା ପାଇଁ ଜାଣିବେ? ଯେତେ ଆପଣ ଅଗ୍ନିରେ ଆଉଟିବେ ସୁନାର ତେଜ ସେତେ ବାହାରିବ, ତା ଦେହରୁ ଖାଦଟା ସେତେ ଯିବ। ଧର୍ମପଥରେ ଯାଉଥିବା ଲୋକମାନଙ୍କୁ ବାରମ୍ବାର ବାରମ୍ବାର ପରୀକ୍ଷା ଆସେ। କାହିଁକି ପରୀକ୍ଷା ଆସେ? ସେ ତେଜିଆନ ହେବେ, ପାଣ୍ଡବମାନେ କିଭଳି ତେଜିଆନ ହେବେ? ପାଣ୍ଡବମାନଙ୍କର ବିପଦ ବିପଦ ନୁହେଁ, ବିପଦ ନୈବ ବିପଦ, ସମ୍ପଦ ନୈବ ସମ୍ପଦ, ବିପଦ ବିସ୍ମରଣମ୍ ବିଷ୍ଣୁ। ବିପଦ ସଂସାରରେ କ'ଣ? ବିଷ୍ଣୁଙ୍କୁ ଭୁଲି ଯିବା ହେଉଛି ବିପଦ। କିନ୍ତୁ ପାଣ୍ଡବମାନଙ୍କ ଜୀବନର କୌଶଳ କ'ଣ ଥିଲା? ଯେତେବେଳେ ବିପଦ ସେତେବେଳେ ଭଗବାନ, ସେଥିପାଇଁ ସେ ବିପଦଟାକୁ ସମ୍ପଦ ବୋଲି କହୁଥିଲେ। ସମ୍ପଦ ନାରାୟଣ ନାରାୟଣଙ୍କ ସ୍ମରଣ ହେଉଛି ସଂସାରର ସମ୍ପଦ। ବିପଦ କ'ଣ? ଭଗବାନଙ୍କୁ ଭୁଲି ଯିବା ହେଉଛି ବିପଦ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବିଶ୍ୱନାଥ ଚତୁର୍ଥୀ ଠାକୁର ଟୀକା କଲେ, ଧର୍ମ ବି ଅପତ୍ୟାର୍ଥୀ ଋତୁକାଳ ପ୍ରାର୍ଥୀ ମାନସ୍ୟ ତସ୍ୟ କାମ ପୂରଣ ଧର୍ମ ଏବ ଇତି ଜାନ। କେତୋଟି ସନ୍ତାନ ଜଣେ ନାରୀ ଗ୍ରହଣ କରିପାରିବ, କେତୋଟି ସନ୍ତାନ ସେ ଜନ୍ମ ଦେଇପାରିବ? ଆମର ଗୁରୁଦେବ ଗୃହସ୍ଥ ଧର୍ମରେ କହିଛନ୍ତି, ଶାସ୍ତ୍ର ବି ସେମିତି ଅଛି। ଜଣେ ଯଦି ଚାହେଁ ମୁଁ ସ୍ତ୍ରୀ ସହିତ କୌଣସି ସମ୍ପର୍କ ରଖିବିନି, ପୁଣି ବି ଶାସ୍ତ୍ର କହୁଛନ୍ତି ସ୍ତ୍ରୀ ଯେତେବେଳେ କାମନା କରୁଥିବ ମୋର ଗୋଟେ ସନ୍ତାନ ଦରକାର, ସେତିକି ସନ୍ତାନ ଦରକାର, ସେତେବେଳେ ମନା କରିବ ନା ମୋର ସନ୍ତାନ ଆବଶ୍ୟକ ନାହିଁ, ସେତେବେଳେ ତାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରହିବ। ଆଉ ଏଠି ଧର୍ମ ଅପତ୍ୟାର୍ଥେ ଋତୁକାଳେ ପ୍ରାର୍ଥନା ମନୁଷ୍ୟ, ମୁଁ ତ ତାଙ୍କୁ ତାଙ୍କ ପ୍ରତି ଆକର୍ଷିତ ହେଇକି ପୁତ୍ର ଦେବା ପାଇଁ କହୁନି, କିନ୍ତୁ ସେ ଋତୁକାଳ ଅଛନ୍ତି ଆଉ ପୁତ୍ର ପାଇଁ ମୋତେ ପ୍ରାର୍ଥନା କରୁଛନ୍ତି, ଏଣେ ଚିନ୍ତା କରୁଛନ୍ତି ଶୁକ୍ର ନିଶ୍ଚିତ ମୋ ଉପରେ କ୍ରୋଧ କରିବେ, ମୋତେ ନିଶ୍ଚିତ ଭାବରେ ଅଭିଶାପ ଦେବେ। କିନ୍ତୁ ଅଭିଶାପକୁ ଭୟ କଲେ ନା, ଧର୍ମପଥରେ ଚାଲୁଥିବା ଲୋକମାନଙ୍କ ପାଇଁ ଅଭିଶାପ ଆଶୀର୍ବାଦ ହୁଏ ତାର ପ୍ରମାଣ କିଏ? ବହୁ ପ୍ରମାଣ ଅଛନ୍ତି, ତା ଭିତରେ ପ୍ରଥମ ପ୍ରମାଣ ହେଲେ ଅର୍ଜୁନ। ବଣରେ ଯେତେବେଳେ ଯାଉଛନ୍ତି ବଣ ଭିତରେ ଗଲାବେଳେ ବ୍ୟାସ ଭେଟିଲେ, ବ୍ୟାସଦେବ ତାଙ୍କୁ ମନ୍ତ୍ର ଦେଲେ, ସ୍ୱର୍ଗକୁ ଗଲେ। ଅର୍ଜୁନ ଯେତେବେଳେ ସ୍ୱର୍ଗରେ ଯାଇ ପହଞ୍ଚନ୍ତି ସେଦିନ ଥିଲା ସବୁଠୁ ବଡ଼ ମହୋତ୍ସବ। ଇନ୍ଦ୍ରଦେବ ପୁତ୍ର ଆସିଛନ୍ତି ନା, ଏତେ ଇନ୍ଦ୍ରଦେବ ଖୁସି ଅଛନ୍ତି, ସମସ୍ତ ଦେବତାମାନଙ୍କୁ ଗନ୍ଧର୍ବମାନଙ୍କୁ ସମସ୍ତଙ୍କୁ ଡକେଇଛନ୍ତି, ଦାସ ମୋର ପୁତ୍ରକୁ ଦେଖିବ ଅର୍ଜୁନ, ଯିଏକି ସ୍ୱୟଂ କୃଷ୍ଣଙ୍କର ସଖା। ଭଗବାନ ତାଙ୍କୁ ସବୁ ପଦକ୍ଷେପରେ ତାଙ୍କୁ ଭଲ ପାଆନ୍ତି, ପାର୍ଥ ସାରଥି ହେବେ ସେ ଜାଣନ୍ତି। ବହୁତ ବଡ଼ ଆୟୋଜନ ହେଲା, ନର୍ତ୍ତକୀମାନେ ଆସିଲେ, କିନ୍ତୁ ଉର୍ବଶୀ ସ୍ୱର୍ଗପୁରରେ ଉର୍ବଶୀ ସବୁଠୁ ସୁନ୍ଦରୀ, ଯାହାଙ୍କୁ କ୍ଷଣେ ନ ଦେଖିଲେ ଇନ୍ଦ୍ରପୂର୍ଚ୍ଛା ହେଇଯାଏ, କାରଣ ଉର୍ବଶୀ ଭଗବାନଙ୍କର କନ୍ୟା। କେବଳ ଇନ୍ଦ୍ରଙ୍କୁ ସ୍ୱର୍ଗବାସୀଙ୍କୁ ଆନନ୍ଦ ଦେବା ପାଇଁ ଆସିଛନ୍ତି ସେ, ଉର୍ବଶୀ ଆସିକି ନୃତ୍ୟ କଲେ। ଇନ୍ଦ୍ର କହିଲେ, ଉର୍ବଶୀ ତୁମେ ଅର୍ଜୁନଙ୍କୁ ଆନନ୍ଦ ଦିଅ। ଆମର ଏଠି କ'ଣ ଆଜିକାଲି ହେଉଛି, ଯେମିତି କ'ଣ ଗୋଟେ ହୋଟେଲ ମାନଙ୍କର ପାର୍ଟି ଯେମିତି ହଉନି, କି ଗୋଟେ କାମୀ ଲୋକକୁ ପ୍ରସନ୍ନ କରିବା ପାଇଁ କିଛି ନାରୀମାନେ ପଇସା ନେଇକି ତାକୁ ତା ରୂପକୁ ଦେଖେଇବେ। ସ୍ୱର୍ଗ ଲୋକରେ ତା ନୁହେଁ, ସ୍ୱର୍ଗ ଲୋକରେ ଭଗବତ ଚାଷ ଅଛି, ଭଗବତ ଗୁଣଗାନ କରନ୍ତି। ଯେଭଳି ଆମର ଆମର ଓଡ଼ିଶାରେ ଅଛି ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ନୃତ୍ୟ ଗୋଟେ ବହୁ ବଡ଼, ଏ ଯେଉଁ ଅଙ୍ଗ ବିନ୍ୟାସ ସବୁ ଅଛି, ଅଙ୍ଗୁଷ୍ଠି ଇଏ ତାର ସବୁ ନିର୍ଦ୍ଦିଷ୍ଟ ନିୟମ ଅଛି, ତାକୁ ଯିଏ ଜାଣିଥିବ ସେ ବୁଝିପାରିବ। ଇନ୍ଦ୍ର ଅର୍ଜୁନଙ୍କୁ ସମ୍ମାନିତ କରିବା ପାଇଁ ସଭା କରିଛନ୍ତି। ମୁଁ ଏଇ କଥାରେ ଆପଣଙ୍କୁ କହୁଛି, ଧର୍ମ ପଥରେ ଚାଲିଥିବା ଲୋକ ପାଇଁ ଅଭିଶାପ ଆସିଯିବ, କିନ୍ତୁ ସିଏ ତାର ଭବିଷ୍ୟତ ଉଜ୍ଜ୍ୱଳ, ସେ ଆଶୀର୍ବାଦ ହବ। ତେଣୁ ଧର୍ମ ପଥରେ ଚାଲିଥିବା ଲୋକ କେବେ ନିରାଶ ହେବା ଉଚିତ, ବିପଦ ଆସିବ ଆପଣ ସାଧୁ ହେଉନାହାନ୍ତି। ଆମର ଗୁରୁଦେବ କୁହନ୍ତି, ସତ ଲାଞ୍ଛନ ଆସିବ, ସତ ବିପଦ ଆସିବ, ସତ ପ୍ରତିବନ୍ଧକ ଆସି ତୁମ ଆଗରେ ଠିଆ ହବ। ସଂସାର ପଥରେ ଆମେ ଚାଲୁଥିଲା ବେଳେ ଯେତେ ବିପଦ ଆସେ, ଯେତେ ଲାଞ୍ଛନ ଆସେ, ତାକୁ କମର କଷିକି ଆମେ ଯେଭଳି ସହାୟ କରନ୍ତି, କିନ୍ତୁ ଭକ୍ତି ପଥରେ ଧର୍ମ ପଥରେ ଟିକେ ଆସିଲେ ଆମ ମନ ଆସିଲା ଆମେ ଜଣେ ସଂସାର ଲୋକ ଯଦି ବିପଦ ସବୁ ଜଣେ ଭକ୍ତାଦି ଶୋଇପାରୁନୁ ତା ଧୈର୍ଯ୍ୟ ରହୁନି କିଛି ଜାଣିବା ଦରକାର ଏ ବିପଦ ଗୁଡ଼ିକ ଅଗ୍ନିରେ ଭଗବାନ ପ୍ରିୟ ନ ହେବା ପାଇଁ ବି ଗୋଟେ ପରୀକ୍ଷା ଅଛି। ଆମେ କିଛି ପୁଣ୍ୟ କରିବା, ଭଗବାନଙ୍କୁ ପାଇବା, କିଛି ଶ୍ରେଷ୍ଠ ମନୁଷ୍ୟ ଆମ ପାଇଁ ପରୀକ୍ଷା ନାହିଁ, କିନ୍ତୁ ବାହାର ଦୁନିଆରେ ପରୀକ୍ଷା, ଭକ୍ତି ରାଜ୍ୟରେ ପରୀକ୍ଷା। ଆମର ଏଇ ପରୀକ୍ଷା ଆମକୁ ଉଜ୍ଜଳ କରିବ ଆମ ଜୀବନକୁ। ଇନ୍ଦ୍ରଙ୍କ ପାଖକୁ ଗଲେ ଇନ୍ଦ୍ର କହିଲେ, ପୁତ୍ର ମୁଁ ସବୁ ଖବର ଜାଣିଛି, କିନ୍ତୁ ମନେ ରଖ ତୁମର ବନବାସ ସମୟରେ ପୂର୍ବସିଂହର ଏଇ ଅଭିଶାପ ତୁମ ପାଇଁ ଆଶୀର୍ବାଦ ହବ। ଆଶୀର୍ବାଦ ହେଲା କି ନାହିଁ ଆଜ୍ଞା? ରକ୍ଷା ପାଇଯିବ। ଠିକ ଅଛି, ତୋର ଗୋତ୍ର କଣ କୁହ। ମହାଭାରତରେ ମହାଭାରତରେ ଦେବଯାନୀ ଏତିକି ପଚାରୁଛନ୍ତି, କୁହ ତାଙ୍କ ଗୋତ୍ର କଣ, ଇଏ କେଉଁ ଗୋତ୍ର, ଯଦି ଗୋତ୍ର ନାଁଟା କହିଥାନ୍ତେ ଅଡ଼ୁଆରେ ପଡ଼ିଥାନ୍ତେ, ସେ ଏପଟୁ ଇନକ୍ୱାରି କରିବେ, ବାପାଙ୍କୁ ଖବର ପଠେଇବେ, ବାପା ପଚାରିଲେ କେଉଁ ଗୋତ୍ର ଋଷି ଆସିଥିଲେ, ଏଇ ଗୋତ୍ର କେଉଁ ଋଷି ଅଛନ୍ତି, ସେ କିଏ ଆସିଥିଲା ଏଜାତି ମହାରାଜଙ୍କ ଠିକ। ଭଗବାନଙ୍କର ଭକ୍ତ ଯାହା ପ୍ରଭୁତ ସୁରକ୍ଷା ଦେଉଛନ୍ତି, ସର୍ବିଷ୍ଠା କହିଲେ ଦେବଯାନୀ, ସେ ଋଷି ଏତେ ତେଜିଆ, ତାଙ୍କର ରୂପକୁ ଦେଖିକି ମୁଁ ତ କୌଣସି ପ୍ରଶ୍ନ ପଚାରେ, କେବଳ ସନ୍ତାନ ମାଗିଲି, ସେ ସନ୍ତାନ ଦେଇଦେଲେ ଖସିଗଲେ, କିନ୍ତୁ ଖସିଗଲେ କ'ଣ, ତ ପ୍ରଭୁଙ୍କର ଯୋଜନା ଅଛି, ପିଲାମାନେ ପଢ଼ିଲେ ଏ ତିନୋଟି ପୁତ୍ରମାନେ ଖେଳୁଛନ୍ତି ବଣରେ, ଯଜାତି ଦେବଯାନୀଙ୍କୁ ଧରି ଉଦ୍ୟାନ ଭିତରକୁ ଯାଇଛନ୍ତି, ଦେଖିଲେ ତିନୋଟି ପୁତ୍ର ଖେଳୁଛନ୍ତି, ଏ ତିନୋଟି ପୁତ୍ର ଏତେ ସୁନ୍ଦର, ତାଙ୍କୁ ଦର୍ଶନ କରିଦେଲା ପରେ ଆକର୍ଷିତ ହୋଇଗଲା, ଇଏ ତ ନିଶ୍ଚିତ ଭାବରେ କୌଣସି ରାଜାଙ୍କ ପୁତ୍ର। ଦେବଯାନୀ ପଚାରିଲେ ଯଜାତିଙ୍କର ଧରା ପଡ଼ିବା ବେଳ, ଦେବଯାନୀ ପଚାରିଲେ ତୁମେ କାହାର ପୁତ୍ର, କଶ୍ୟ ପୁତ୍ର, ତ କଶ୍ୟ ପୁତ୍ର ଇଦମ୍ ମମ ପିତା, ସେ ପିଲାମାନେ ସାଙ୍ଗେ ସାଙ୍ଗେ କହୁଛି, ଆଜ୍ଞା ଇଏ ଆମର ବାପା, ଛୋଟ ପିଲାମାନଙ୍କର, ଛୋଟ ପିଲା ହେଲେ ଭଗବାନଙ୍କୁ ମିଳିବ, ଆଜ୍ଞା ଛୋଟ ପିଲା ଭଗବାନ ପାଇବେ ନା, ବାଳକ ହେବାକୁ ପଡ଼ିବ, ବୁଢ଼ା ହେଇଗଲେ ବାଳକ ହେବାକୁ ପଡ଼ିବ। ସରଳ ଭକ୍ତ ସିଦ୍ଧାନ୍ତ ଘୋଷ ଠାକୁର ପ୍ରଭୁପାଦ ମହାରାଜ କୁହନ୍ତି, ସିମ୍ପ୍ଲିସିଟି ଯିବ, ସେଠାରେ ଯିବ, ସରଳତା ହିଁ ପ୍ରଶ୍ନ ହେଲା, ବରଂ ପଶୁ ପକ୍ଷୀ କୀଟ ଜନ୍ମରେ ରହିବା ଭଲ, କିନ୍ତୁ ଜୀବନରେ କପଟତା ଆଚରଣ କରିବା ଉଚିତ ନୁହେଁ, କାରଣ ସରଳତାରେ ଆମେ ନରକ ଗଲେ ଗୁରୁଗରାଙ୍କ ଆମକୁ ଉଦ୍ଧାର କରିବେ, କିନ୍ତୁ କପଟତାରେ ଆମେ ଶୀର୍ଷସ୍ଥାନକୁ ଗଲେ ଆମର ଭଲ ହେଉଛି। ସରଳତା ଗୋଟେ ବହୁତ ବଡ଼ ସମ୍ପତ୍ତି, ଇଏ କୌଣସି ସାଧନରେ ଆକୁ ରୋଜଗାର କରିବ, ବହୁତ ବଡ଼ ସାଧନ, ବୈଷ୍ଣବ ହେଇଛି ଗୋଟିଏ ୱାର୍ଡ ସରଳ, ଛୁଆଟା କେତେ ସରଳ ଆଜ୍ଞା ଦେଖିଛନ୍ତି, ଆସିକି ଜାଣେ ନା, ହସିଲେ ହସିଦେବ, କାନ୍ଦିଲେ କାନ୍ଦିବ, ରାଗ କ'ଣ ପର କ'ଣ କିଛି ଜାଣେନି, ମୁଁ ନିଜେ ଆଖିରେ ଦେଖିଛି, କଟକ ଯେଉଁ ଆମର କଟକ ଭୁବନେଶ୍ୱର ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଉଛୁ, ଯାଉଥିଲୁ ଗୋଟେ ପ୍ରୋଗ୍ରାମ, ପ୍ରୋଗ୍ରାମ ଗୋଟେ ଯାଉଥିଲୁ, ସେ ସାଇଡ଼ରେ ଛୋଟ ଅଫିସର ଗୋଟେ ଛୋଟ ଝିଅଟେ ଅଛି, ସେ ଅଫିସର ବି ବିଜନେସମ୍ୟାନ ମୁଁ ଜାଣିନି, ସେ କାର ଡୋରଟା ଖୋଲା ହେଇଛି, ପୁରା ଗାଡ଼ି ଲାଗିଛି, ସେଠି ମୁଁ ଶୁଣୁଛି, ତାର ଫୋନ ଆସିଲା, ସେ ଫୋନଟା ଝିଅ ଥିଲା, ଝିଅ କହିଲେ ବାପା ନାହାନ୍ତି, ଝିଅ ଫୋନ କରି କହୁଛି, ବାପା କହିଲେ ବାପା ନାହାନ୍ତି, ବାପା ଆସିଲା ଶୁଣିଦେଲା, ସେ ପଇସା ଦେଉଛି ତାକୁ ପେମେଣ୍ଟ କରି, ବାପା କହିଲେ ବାପା ନାହାନ୍ତି, ମୁଁ ନିଜେ ଶୁଣୁଛି, ତୋତେ ଏଇଥିପାଇଁ ପାଠ ପଢ଼ୁଛୁ କନଭେଣ୍ଟରେ, ମୁଁ ସେଠି ମନେ ମନେ ଚିନ୍ତା କରୁଛି, ଓହୋ କନଭେଣ୍ଟରେ ପାଠ ପଢ଼ା ହେଉଛି ମିଛ ବ୍ୟଥା ପାଇବା ପାଇଁ, ଡାଉଟରେ ଶିଖେଇବା ପାଇଁ, ଧନ୍ୟ ତୁମେ ପିତା, ଗୋଟେ ସରଳ ଯୁବକ ତାକୁ ଏତିକି ବଡ଼ କପଡ଼ ଶିଖେଇଲେଣି, ଆମେ ତାକୁ ଭଲ ରାସ୍ତାରେ ନେଇପାରୁନେ, ତାକୁ ଏଇ କଥା ଶିଖୁ, ଯଦି ଆମେ ଏଇ କଥାଟା କହିଦେବା ଖରାପ କଥାଟା, ତାହେଲେ ଦିନେ ଆପଣ ଫୋନ କଲାବେଳେ ବାପା ଫୋନ କଲାବେଳେ କ'ଣ କହିଦେବେ, ସେ ବୋଉ ଘରେ ନାହାନ୍ତି, ବୋଉ ଥିଲା ବୋଉ ଫୋନ କଲାବେଳେ ବାପା ଘରେ ନାହାନ୍ତି, ଆଉ ମିଛା ଆପଣ ଶିଖିବେ, ପିଲାମାନଙ୍କୁ ଆମେ ନଷ୍ଟ କରୁଛେ, ପିଲାମାନଙ୍କର କ'ଣ କଶ୍ୟ ପୁତ୍ର, ଅୟମ୍ମ ପିତା, ଇଏ ଆମର ବାବା, ଆଜ୍ଞା ଯଜାତି ମହାରାଜଙ୍କର ମୁଣ୍ଡରୁ ଝାଳ ବୋହିଲାଣି ପାଦ ପଡ଼ୁଛନ୍ତି, ଦେବଯାନୀ ରଖିବ କ'ଣ କରିବ ଏ କଥା, ଆଚ୍ଛା ମୋ ପିତା ମନା କଲା ପରେ ବି ଆପଣ ତାଙ୍କୁ ପୁତ୍ର ଦେଇଛନ୍ତି, ଛୋଟ ପିଲାମାନଙ୍କର କ'ଣ, ସେ ତାଙ୍କୁ ଯେମିତି ଖେଳୁଥିଲେ ଖେଳିଲେ, ଦେବଯାନୀ ସେ ଆଉ ରାଜ ଉଦ୍ୟାନକୁ ରାଜ ଉଦ୍ୟାନରୁ ଆଉ ଫେରିଲେନି ଘରକୁ, ସେଠୁ ବାହାରିଲେ, ସମ୍ଭବମ ଆସୁରିଆମ ଭର୍ତ୍ତୁ ବିଜ୍ଞାୟ ମାନିନି ଦେବୟାନୀ ପିତୁର୍ଗେହମ ୟୟୌ କ୍ରୋଧା ବିମୂର୍ଚ୍ଛିତା, ଏତେ କ୍ରୋଧ ଆସୁଛି, କ୍ରୋଧରେ ମୂର୍ଚ୍ଛା ହେଇକା ବାଟରେ ପଡ଼ୁଛନ୍ତି, ପୁଣି ଉଠୁଛନ୍ତି, ପୁଣି ଧାଉଁଛନ୍ତି, କାହିଁକି ସେ ତାଙ୍କୁ ପୁତ୍ର ଦେଲେ, କାହିଁକି ସେ ତାଙ୍କୁ ପୁତ୍ର ଦେଲେ, ଏଇଟା ନାରୀମାନଙ୍କର ସ୍ୱଭାବ, ନାରୀମାନେ ଭକ୍ତ ନହେଲେ, କାରଣ ଏ ସଂସାରରେ କଥାଟାକୁ ଯେତେ ଶୀଘ୍ର ଭୁଲିଯିବେ, କିଏ କେତେ ଦିନ ସୁଖରେ ରହିବେ ସଂସାରରେ, ଭକ୍ତ ହୁଅ ଭକ୍ତ ହୁଅ, ଯିଏ ଯେତେ ଶୀଘ୍ର ମନ ଭିତରୁ କଥାଟାକୁ ପାସ୍ କରିଦେଇପାରିଲା ଶୀଘ୍ର ସୁଖି ହବ, ମନ ଭ୍ୟାକାଣ୍ଟ ରହିବନି। ମନ ଗୋଟେ ଏଭଳିଆ ଡଷ୍ଟବିନ୍, ସେ କେତେବେଳେ ପୂର୍ଣ୍ଣ ହବନି ତ ଖଲାସ ବି ଆପଣ କରିପାରିବେ। କେବଳ ଭକ୍ତି କରିବେ, ଭଗବାନଙ୍କୁ ଡାକିବେ, ତାହେଲେ ମୁଣ୍ଡରୁ କିଛି ଯିବ, ଇରେଜ ହବ। ନହେଲେ ଏ ମନର କାମ ହେଲା ସଂସାର ଯାଙ୍କ କଚଡ଼ା ସେ ଆଣି ଭରିବେ। ଯୁଆଡ଼େ ଦେଖିଦେବ ଏଠି କ'ଣ ହେଲା, କିଛି ନାହିଁ। ତ ମନ୍ତ୍ରୀ ଗାଳିଦେ, ସେ ରାଜାକୁ ଗାଳିଦେ, ସେ ଦେଶର ଲୋକ ଗାଳିଦେ, କଲର ଲୋକକୁ ଗାଳିଦେ, କର୍ପୋରେଟରକୁ ଗାଳିଦେ, ତାର କାମ ହେଲା ସେ ସବୁବେଳେ ଗାର୍ବେ ଜାଣି ପୁରୁଣା କଚଡ଼ା ଜିନିଷକୁ ମହିଳା ଜିନିଷ ଗୋଟେ ମୁଣ୍ଡରେ ପଡ଼ିବ। ସଂସାରରେ କେଉଁମାନେ ଭାଗ୍ୟବାନ, କେଉଁମାନେ ଭାଗ୍ୟବାନ, ଯେଉଁମାନେ ମନରେ ଭଗବାନଙ୍କୁ ବସୁଛନ୍ତି। ପ୍ରଭୁ ଏ ଜନ୍ମ ଜନ୍ମାନ୍ତର ଏଇ ମନଟା ସମାନ ମନ, ମନଟା ଆପଣ ଭାବନ୍ତୁନି ଏଇ ଜନ୍ମରେ ଆମର ଏଇଟା ଗୋଟେ ମନ, ପୂର୍ବ ଜନ୍ମରେ ଅଲଗା ମନ ଥିଲା, କ'ଣ ସମାନ ମନ ବୈକୁଣ୍ଠକୁ ନଗଲା ପର୍ଯ୍ୟନ୍ତ ସମାନ ମନ ରହିବ। ସେଥିପାଇଁ ମନ ଭିତରେ ବିଭିନ୍ନ ଲୋକର ବିଭିନ୍ନ ସ୍ୱଭାବ। ଗୋଟେ ଛୋଟ ପିଲାଟେ ଜନ୍ମ ହେଉଛି ସେ କ୍ଷୀର ଖାଇବନି, ଗୋଟେ ଛୋଟ ପିଲା ଲଙ୍କା ଖାଉଛି ଆଉ ଗୋଟେ ଛୋଟ ପିଲା ରାଗ ଟିକି ଖାଇବନି। କାହାର ଲବଣର ରୁଚି, କାହାର ଭଗବତ ଆରାଧନାର ରୁଚି, କାହାର ଟିଭି ଦେଖିବାର ରୁଚି, କାହାର ବିଷୟର ରୁଚି, ମନ ଯାହା ଇମ୍ପ୍ରେସନ ସବୁ ରଖିଛି ତାକୁ ଧରିକି ଆସୁଛି। ସଂସାରରେ କିଏ କେତେ ଶୀଘ୍ର ଶୁଖେଇ ପାରିବ, ଯେ ଭଗବାନଙ୍କୁ ଆଶ୍ରୟ କରିକି ମନ ଭିତରେ ଆସୁଥିବା ସଂକଳ୍ପ ବିକଳ୍ପକୁ ଯେତେ ଶୀଘ୍ର ପାସ୍ କରିଦେଇପାରିବ। ଆଉ ବିଶେଷ କରି ନାରୀମାନେ ସଂସାରରେ ଅଧିକ ଦୁଃଖୀ, କାହିଁକି ନା ଗୋଟିଏ କଥାଟାକୁ ସେ ଗଣ୍ଠି ପକେଇକି ଧରନ୍ତି ଆଉ ସେଇଟାକୁ ଖୁଣ୍ଟା ଦେବେ 20 ବର୍ଷ ପରେ। ମୋତେ ତ ଏହା ସ୍ୱାମୀକି କହିଦେବେ ସବୁ କଥା ସରିବନି, ମୋତେ ତ ଏହା କହିଥିଲ ଆଉ ମୋ ସ୍ୱଭାବ ମୁଁ ଜାଣିନି। ସେ କେଉଁ ଦିନର ଘଟଣାକୁ ଖୁଣ୍ଟା ମାରିବ, ସ୍ୱଭାବ ମାନେ ମୁଁ ନାରୀ ନାରୀଙ୍କୁ ନିନ୍ଦା କରାଯାଉନି, ସେ ମା ନାରୀ ନିନ୍ଦା ସ୍ୱତନ୍ତ୍ର ମନା କରାଯାଏ ଶାସ୍ତ୍ରରେ, ଜାଣିଛନ୍ତି କି? ଯେଉଁମାନେ କେଉଁମାନେ ମହାଘର ଲୋକକୁ ଯାଆନ୍ତି ନାରୀ ନିନ୍ଦା, ତା ଭିତରେ ନାରୀକୁ କେବେ ନିନ୍ଦା କରିବେ, ଏ ନାରୀ ନିନ୍ଦା ପାଇଁ କୁହାଯାଉନି। ଆମେମାନେ ଗୋଟେ ସଭାରେ ବସିଛେ, ଆମ ନିଜର ଦୋଷକୁ ଆମେ ଜାଣିବା ଦରକାର, କାରଣ ଆମେ ଯେତେବେଳେ ଜଣଙ୍କୁ ପୂର୍ବ କଥାଟାକୁ କହୁଛେ ତାକୁ କେତେ କଷ୍ଟ ଲାଗୁଥିବ। ଆମେ ସ୍ୱାମୀ ବୋଲି ତାକୁ କହୁଛେ ନା, ଆମେ ଏ କଥାଟା କହିଦେଲା ମାନେ ଆମର ଅପରାଧ ହେଇଗଲା। ଭଗବାନ ନନ୍ଦ ମହାରାଜଙ୍କୁ ବୁଝାଉଛନ୍ତି ଗୃହସ୍ଥ ଧର୍ମରେ, ଯେତେବେଳେ ଗୃହସ୍ଥ ଧର୍ମ ଆପଣ ଶୁଣିବେ ଭଗବାନ ନନ୍ଦ ମହାରାଜଙ୍କୁ ବୁଝାଉଛନ୍ତି, ନନ୍ଦ ମହାରାଜ ପଚାରନ୍ତି କାରଣ ଏ କହିଲୁ ସଂସାର ଲୋକମାନେ କେମିତି ଚଳିବେ, କହିଲେ ଉତ୍ତର ନା ଉତ୍ତର ଦତ୍ୟା କିଏ ସତୀ ନାରୀ ଯେ ପ୍ରତି ଉତ୍ତର ଦବ ନା। ସ୍ୱାମୀ ଯାହା କହିଲେ ମୋତେ ଜଣେ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିଦେଲେ, କହିଲେ ଆପଣ ପୁରୁଷଙ୍କୁ ସପୋର୍ଟ କରୁଛନ୍ତି ଆଉ ସେ ଯଦି ଭୁଲ କଥା କହିବେ, ମୁଁ କହିଲି ନା ତଥାପି ଉତ୍ତର ଦିଆଯିବ, ଆପଣଙ୍କର ମଙ୍ଗଳ ଅଛି, ଏଥିରେ ଆପଣଙ୍କର ମଙ୍ଗଳ ଅଛି, ଆପଣ ସେହି ସମୟ ପାଇଁ ପ୍ରତ୍ୟୁତ୍ତର ନ ଦିଅନ୍ତୁ। ତାପରେ ସ୍ୱାମୀଙ୍କୁ ହାତ ଯୋଡ଼ି କୁହନ୍ତୁ ଆପଣ ଯେଉଁ କଥାଟା କହିଲେ ବୁଝିପାରିବେ। ସତୀନାରାୟଣ ଲକ୍ଷ୍ୟ ଉତ୍ତର ଦେବେନି କେବେ କୌଣସି କଥାରେ, ସହି ନେବେ ଘରର ଗଣ୍ଡଗୋଳ କାରଣ କ'ଣ ଇଏ, ଏଇଟା ଗୋଟେ ଫ୍ୟାକ୍ଟ। ସେ ପଦେ କହୁଛି ଏ ପଦେ ଛାଡ଼ିବେ, ଏ ପଦେ କହିଲାରୁ ଇଏ ଆଉ ପଦେ ପାଖ ନେବା, କିନ୍ତୁ ଭାଇ ଜଣେ ଚୁପ୍ ହୁଅ ଦ୍ୱାରା ଆନନ୍ଦିତ ହେବା ଦରକାର। ସବୁ ନାରୀ ଏମିତି ନୁହନ୍ତି, ଆପଣ ଜାଣିଛନ୍ତି ପାଣ୍ଡୁ ମୃତ୍ୟୁ ପୂର୍ବରୁ କୁନ୍ତୀଙ୍କ ଉପରେ ଏତେ ପ୍ରସନ୍ନ ଥିଲେ, ବାରମ୍ବାର ବାରମ୍ବାର ମାଧୁରୀ ପ୍ରସନ୍ନ ହେଇଥିଲେ। ପ୍ରକୃତରେ ସାଧୁ ସମାଜ ଏ ହରିବ ସାଧୁ ସମାଜ ଆଜି ମୁଣ୍ଡ ପିଟି ଦେଉଛି, ଯେତେବେଳେ ପ୍ରକୃତରେ ଆମେ ଏକାନ୍ତ ବସି ଭାଗବତ ପଢ଼ିବେ ଅନୁସରଣ କରିବେ, ବା ନାରୀ ସମାଜ ଜାଗାରେ କେତେ ବଡ ସ୍ୱାର୍ଥ ତ୍ୟାଗ କରୁଛନ୍ତି ଦେଖନ୍ତୁ। କୁନ୍ତୀଙ୍କ ଉପରେ ବହୁତ ପ୍ରସନ୍ନ ଥିଲେ ପାଣ୍ଡୁ, କାହିଁକି ପାଣ୍ଡୁ ତ ଦେଖିଲେ ମୋ ପୁତ୍ର ପ୍ରାପ୍ତ ହେଇପାରିବିନି, କହିଲେ କୁନ୍ତୀ ତୁମେ ଦେବତାମାନଙ୍କୁ ଡାକ, ତୁମେ ତ ବର ପାଇଛ, କହିଲେ ନା ନା ମୁଁ ସ୍ୱାମୀ ଥାଉଥାଉ, ସ୍ୱାମୀଙ୍କ ଛଡ଼ା କାହା ନିକଟରୁ ପୁତ୍ର ପ୍ରାପ୍ତ ହେଲେ ବି ଅସତ୍ୟ, କହିଲେ ମୁଁ ବା ସ୍ୱାମୀ ମୁଁ ଅନୁମତି ଦେଉଛି, କହିଲେ ଆପଣ ଅନୁମତି ଦେଇଦେଲେ ଯେ ମୋ ମନ କିନ୍ତୁ ପ୍ରସନ୍ନ ହେଉନି। ପାଣ୍ଡବ ଲୋକ କହିଲେ ଦେଖ କୁନ୍ତୀ, ଯଦି ମୋ କଥାଟା ଅଧର୍ମ ହେଇଥିବ ତାହେଲେ ଦେବତାମାନେ ତୁମକୁ କେବେ ପୁତ୍ର ଦେବେନି, କାରଣ ଦେବତାମାନେ ଶିବଜୀଙ୍କ ପାଖକୁ ପୁତ୍ର ପାଇଁ ଆସନ୍ତି ବହୁତ ଲୋକ, ପୁତ୍ର ଦରକାର, ପୁତ୍ର ଦରକାର, ପୁତ୍ର ଦରକାର, ସବୁ ଜାଣନ୍ତି କାହାର ପୁତ୍ର ଦରକାର, କାହାର କନ୍ୟା ଦରକାର, ଯଦି କେହି ପାଇବା ପାଇଁ ଚାହେଁ ବ୍ୟାପଳ ହୁଏ ବିଦ୍ୟା ପୁତ୍ର ହେଇକି କ୍ରୋଧ କରିକି ଯାଉଛନ୍ତି। ଆଉ ନାରୀର ହୃଦୟ ଦେଖ, ଧାରା ପାଣି ନାମ ପାଣି ଲେହରାଜନ ପରପୁର ପୁରଞ୍ଜୟ ତ ବହୁ ଲୋକଙ୍କୁ ଉଦ୍ଧାର କରିଛ, ମୋ ହାତ ଧରିଛ, ମୋତେ ସ୍ୱାମୀ ବୋଲି ଗ୍ରହଣ କର, ମୋତେ କଚ ଅଭିଶାପ ଦେଇଛି, କେତେ ଯୁକ୍ତି ଦେଖେଇକି ଏ ମୋତେ ସ୍ତ୍ରୀ ବୋଲି ଗ୍ରହଣ କର, କେତେ ଯୁକ୍ତି ଦେଖେଇବି ଭାଇ କହିଲେ। ବର୍ତ୍ତମାନ ଟିକେ ତାଙ୍କ କଥା ମାନିଲେନି, ବର୍ତ୍ତମାନ ଆରମ୍ଭ ହେଇଗଲା ନାଟକ। ବଡ଼ ବଡ଼ ମହାତ୍ମା ମାନଙ୍କର ଭଗବାନ ଦେଖୁଛନ୍ତି, ଦେଖ ସଂସାରରେ ସଂସାର ପଥ କେତେ ଜଟିଳ, କେତେ ଜଟିଳ। କାହାର କଥା ଯଦି ଟିକେ ଆପଣ ନ ଶୁଣିବେ, ସାଙ୍ଗେ ସାଙ୍ଗେ ସେ ଆପଣଙ୍କର ପ୍ରତିକୂଳ ହେଇକି ଠିଆ ହେଇଯିବ। ଏତେ ବଡ଼ ମହାତ୍ମା ଆଜି ଯିଏ ଭଗବାନଙ୍କ ଚରଣରେ ଡେଲି ପଡ଼ନ୍ତି, ସେ ଆଜି ସ୍ତ୍ରୀ ଚରଣରେ ପଡ଼ୁଛନ୍ତି। କ'ଣ କରିବା ଆଜ୍ଞା, ଆଗରୁ ତ ସ୍ତ୍ରୀ ଚରଣ ନ ପଡ଼ୁଥିଲେ ଚଳିଥାନ୍ତା, ବର୍ତ୍ତମାନ ସରକାର ଯେଉଁ ନିୟମ କରିଦେଇଛି ପଡ଼ିବା ପାଇଁ ବାଧ୍ୟ। ଆପଣଙ୍କର ପଇସା ଆସିଲେ ଆପଣଙ୍କ ସେ ଆକାଉଣ୍ଟରୁ ସେଣେ ସେଣେ ଚାକିରିରୁ ସେଣେ ସେଣେ ତା କତିକି ପଳେଇବ। ଆପଣ ଖରାପ ଭାବିବେନି, ମୋତେ ଏଇସବୁ ସଭାମାନଙ୍କରେ ମୁଁ ଛୋଟ ପିଲା ହେଇକି କହିବାକୁ ପଡ଼ୁଛି, ମୋତେ ବହୁତ ଘୃଣା ଲାଗୁଛି କହିବା ପାଇଁ। ମୁଁ କମ୍ ବୟସର, ଏସବୁ କଥା କହିବା ଉଚିତ ନୁହେଁ, ନାରୀମାନଙ୍କ ବିଷୟରେ କହିବା ଉଚିତ ନୁହେଁ, ଆମର ସଂସ୍କାର ନୁହେଁ, ମୋତେ କହିବାକୁ ପଡ଼ୁଛି। ମାଆମାନେ ଏଟା ଜାଣିନାହାନ୍ତି କ'ଣ ହେଉଛି ସଂସାରରେ। ମୁଁ ଆପଣ ଗୋଟେ ଏ କଥା ଆଇଲେ ମୁଣ୍ଡରେ ଗୋଟେ କଥା କହିଦେଉଛି, ମୁଁ ଆଖି ଆଗରେ ଦେଖିଛି ନାରୀମାନଙ୍କର ଘଟଣା। ମୋ ପୂର୍ବରୁ ଯେଉଁଠି ଥିଲି ଗୋଟେ ଛୋଟ ଗାଁରେ, ସେଠି ଦିନେ ଆସୁଛି ଗୋଟେ ବୁଢ଼ା ବୁଢ଼ା ଗୋଟେ ଠିଆ ହେଇଛି, ପରିଚୟ ହେଲୁ। ମୁଁ କହିଲି ଦୁଆର ହେଲେ ବାବା ଭଲ ଅଛି, ଭଲ କ'ଣ ଏମିତି, ଆମର ବୋହୂ ଗୋଟେ ଥିଲା, ସେ ବୋହୂ ଆପଣଙ୍କ ଗାଁ କଥା କହିଲି, ତାର ଦୁଇଟା ଛୁଆ ଏଡ଼େ ଗୋଟେ ଥିଲା, ପାଞ୍ଚ ବର୍ଷର ଛୁଆ ଥିଲା, ଛୁଆକୁ କହିଛି ଯଦି କେବେ ମୋ ପାଖକୁ ଯେ ତୁମକୁ ତଣ୍ଟି ଯିବି ମାରିଦେବି। ପାଞ୍ଚ ବର୍ଷ ଚାରି ବର୍ଷ ହେଇଗଲାଣି, ଛୁଆମାନଙ୍କୁ ବର୍ଷେ ବେଳେ ଛାଡ଼ିକି ପଳେଇ ଆସିଛି ଏବଂ ଘରେ ରହିଛି। ମୁଁ କହିଲି ଆଚ୍ଛା ଠିକ୍ ଅଛି, ସ୍ତ୍ରୀ ଲୋକ ସ୍ୱାଭାବିକ, ପୁଅକୁ ଟିକେ ପଠା, ପୁଅ ଯାଇକି ଟିକେ ଭୁଲ ମାଗିଦେଇ ପଳେଇ ଆସିଲେ କ'ଣ ଅସୁବିଧା ହବ। ପୁଅ ଯାଇକି ଗୋଟଲ ପଡ଼ିଯାଇଛି, ସ୍ତ୍ରୀ ଗୋଟଲ ପଡ଼ିଲାଣି, ଶାଶୁ ଗୋଟଲ ପଡ଼ିଲାଣି, ଶ୍ୱଶୁର ଗୋଟଲ ପଡ଼ିଲାଣି, କହିଲା ମୁଁ ବିବାହ ହେବିନି କି ତୁ ବିବାହ କରିଦେବି,
ଆଦି ଭି ଆଦି।
ଜାଣି କେବେ ତୁମେ ଚାଲିକି ଯିବେ କି ଚାଲିକି ପଡ଼ୁଛୁ। ସ୍ତ୍ରୀର ଗୋଟେ ଶବ୍ଦର ଅର୍ଥ ସଂସ୍କୃତରେ ଅଛି ଅବଳା। ଅବଳା ଶବ୍ଦର ଅର୍ଥ ଦୁଇଟା, ଅ ଶବ୍ଦଟା ସଂସ୍କୃତର ନ ଶବ୍ଦରେ ଲାଗେ, ମହାରାଜ ସେଇଟା କହିଛନ୍ତି, ଅ ଶବ୍ଦଟା ନ ଶବ୍ଦରେ ଲାଗେ। ନ ବଳା ଚଷମା, ଯାହାଙ୍କଠୁ ଅଧିକା ବଳବାନ କି ନା, ସାହସ ବା ଛଡ଼ଗୁଣା, ସାହସ ଷଡ଼ଗୁଣା ଛଅ ଗୁଣା ସାହସ, ପୁରୁଷଠାରୁ ଛଅ ଗୁଣା, ସେ ବହୁତ ଦୁର୍ମସା ପ୍ରିୟ ସାହସ ଉର୍ବଶୀ କହୁଛନ୍ତି ସବୁକିଛି କରିଦେବେ। ଏ ଜିନ୍ ପ୍ୟାଣ୍ଟ ପିନ୍ଧିକି ଭୁବନେଶ୍ୱରରେ ବୁଲିବା ବଡ଼ ବିଚିତ୍ର କଥା ନୁହେଁ, ଲଜ୍ଜା ବି ନାହିଁ, କ'ଣ କହିବା ଆଜ୍ଞା। ମୁଁ ମନ୍ଦିରମାନଙ୍କର ଯେଉଁ ଦୃଶ୍ୟ ଦେଖୁଛି ପାଗଳ ଲାଗାରି ସାତୁ ହେଇଯାଇଛି। ମୁସଲମାନ କଣ୍ଟ୍ରିରେ କ'ଣ ତାନା ସେ ଥିଲା ତାକୁ ମାରିଦିଆ ହେଲା, ଲାଟିନ୍ ସଦାମ ହୁସେନ ଭଲ କାମ କରିଥିଲା, କୌଣସି ଝିଅମାନଙ୍କୁ ସେ ମାର୍କେଟକୁ ଛାଡ଼ିବନି, କୌଣସି ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ଦିଏନି ମାର୍କେଟକୁ ଦିଏ, ସମସ୍ତେ ନାରୀମାନେ। ଆରେ ଏଇଭଳିଆ ଲୋକ ଦରକାର, ମା ସେମାନେ ମା ହେବେ ନା, ଯେଉଁମାନେ ଯୁବତୀ ବୟସରେ ପରପୁରୁଷକୁ ନିଃସଙ୍କୋଚରେ ସ୍ପର୍ଶ କରିପାରୁଛନ୍ତି ସେମାନେ ମା, ସେମାନେ ମା ଯୋଗ୍ୟ, ତାଙ୍କ ପାଖରୁ ସମାଜ ଗୋଟେ କ'ଣ ଅବଦାନ ପାଇବ। ସମାଜ କଥା ଚିନ୍ତା କରୁଛି, ପିତାମାତା ଚିନ୍ତା କରୁଛନ୍ତି, ସାଧୁ କାହା ପାଖରୁ ଭିକ୍ଷା ନେବ, ଏଇ କଳଙ୍କିତ ସମାଜ ଭିକ୍ଷା ନେଇ ସାଧୁ ବଞ୍ଚିବ, ସାଧୁମାନଙ୍କର ପତନର ଇଏ ହେଉଛି ପ୍ରଥମ କାରଣ। ସାଧୁମାନେ କାହା ଧନରେ ଚଳିବେ ଆଜ୍ଞା, ଗୃହସ୍ଥ ଧନରେ ତ, ଗୃହସ୍ଥ ସଂସ୍କାର ନାହିଁ ସାଧୁ, ଯେସା ଖାଇବ ସଂସାରରେ କିଏ କେତେ କଷ୍ଟ ପାଇବ, ଯେ ଭଗବାନଙ୍କୁ ସ୍ନେହ ନ କରିପାରିଲା, ଜୀବନର ଏଇ କୌଶଳ ତୁମେ ଶିଖିଲା, ସେ କଷ୍ଟ ସାଧୁ କାହିଁକି ପୂଜ୍ୟ ହୁଏ ଆଜ୍ଞା? ସଂସାର ସ୍ନେହ ମମତାଟାକୁ କାଟି ଦେଇକି ଭଗବାନ ପାଖରେ ସ୍ନେହ ମମତା ଲଗେଇ ଦିଏ, ସେଥିପାଇଁ ସଂସାର ଲୋକମାନେ ଦେଖିଲା ଖୁସି ହୁଅନ୍ତି, ଯାହା ହଉ ବାବା ସବୁ ମାୟା ମୋହକୁ କାଟି ଖୁସି ହୁଅନ୍ତିନି, ସାଧୁକୁ ଦେଖିଲେ ଲୋକ ଆନନ୍ଦିତ ହୁଅନ୍ତି, ବାବା ବୋଲି ଡାକନ୍ତି, ଯାହା ସବୁ ମାୟା ମମତାକୁ କାଟିକି ଭଗବାନ ଭଲ ପାଉଛି, ସାଧୁ ଏଇଥିପାଇଁ ପୂଜ୍ୟ ନା ଆଉ କେମିତି ପୂଜ୍ୟ? କାରଣ ଜଗତରେ ସେମାନେ ବା ଭଲ ପାଇକି ଠକୁଛନ୍ତି। ଶୁକ୍ରସ୍ତ ଆହ କୁପିତମ, ଦେଖନ୍ତୁ ଶୁକ୍ରାଚାର୍ଯ୍ୟ କ୍ରୋଧ କରିଦେଲେ, ଅଭିଶାପ ଦେବେ ବର୍ତ୍ତମାନ, ଅଭିଶାପ ଦେବା ପୂର୍ବରୁ ବିଚାର ବି କଲେନି। ଏ ବିଶ୍ୱ ଇତିହାସର ପ୍ରଥମ ଘଟଣା, ଜୋଇଁକି ଅଭିଶାପ ଦିଆଯାଉଛି, ଯିବା ଯୁବତୀ ଜୋଇଁକି କହୁଛନ୍ତି ତୁ ବୁଢ଼ା ହେଇଯା। ଆରେ ଯଦି ଜୋଇଁ ବୁଢ଼ା ହେଇଯାଏ ଘାଟାରେ କିଏ ପଡିବ, ଲସ୍ରେ କିଏ ପଡିବ, ଝିଅ ପଡିବ ନା? ଶୁକ୍ର କହୁଛନ୍ତି ହେ ଅନୃତ ପୁରୁଷ, ହେ ମିଥ୍ୟାବାଦୀ, ଶ୍ୱଶୁର ଅଭିଶାପ ଦେଇଦେଲେ, ତ୍ୱାମ ମନ୍ଦ ଅନୃତ ପରା ସ୍ତ୍ରୀ କାମି ଜରା ବିଷତମ, ତୁମେ ବୃଦ୍ଧକୁ ପ୍ରାପ୍ତ ହୁଅ। ବୃଦ୍ଧ କିଭଳି, ବୃଦ୍ଧର ବିଶେଷଣ ହେଲା ବିରୂପ କାହିଁ ଦୃଢ଼, ମଣିଷକୁ ବିରୂପ କରିଦିଏ। ଚାରିଟା ସଂସାରରେ ଦୁଃଖ, ତା ଭିତରେ ଦୁଇଟା ଦୁଃଖକୁ ମଣିଷ ଜାଣେ, ଆଉ ଦୁଇଟା ଦୁଃଖକୁ ଜାଣେ ନା। ଯେଉଁ ଦୁଇଟା ଦୁଃଖକୁ ଜାଣେ ଭଗବାନ ତା ବିଷୟରେ ବିଶେଷ କିଛି କହିନାହାନ୍ତି। ଭାଗବତରେ ଦୁଇଟା ଦୁଃଖର କଥା ବେଶୀ କୁହାଯାଇଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଜନ୍ମ ଦୁଃଖ ମୃତ୍ୟୁ ଦୁଃଖ ମଣିଷ ଜାଣିନା, ଆମେ ଜନ୍ମ ହେବାରେ କି କଷ୍ଟ ପାଇ ଜାଣିନା, ଆଉ ମଲାବେଳେ କ'ଣ କଷ୍ଟ ହୁଏ ତାକୁ ଜଣାନା, ତାକୁ ରେକର୍ଡ଼ିଂ କି କରୁନା, ମରିବା ଲୋକ କହିପାରିବେନି କ'ଣ କଷ୍ଟ ହେଉଛି। ଏଇ ଦୁଇଟା କଷ୍ଟ ଭଗବାନ କହିଛନ୍ତି ଭାଗବତରେ, ଆଉ ସବୁ କଷ୍ଟ ଆମେ ଆଖି ଆଗରେ ଧରୁଛୁ। ଜରା ଶିବଜୀଙ୍କର ଭକ୍ତ କହିଛନ୍ତି, ଶଙ୍କରାଚାର୍ଯ୍ୟ କହିଛନ୍ତି, ଆଉ ଶିବଜୀଙ୍କର ଭକ୍ତ ବୈରାଗ ଶତକର ଘୋଷଣା କରିଛନ୍ତି, କ'ଣ ତାଙ୍କ ନା ରାଜା ଭର୍ତ୍ତୁହରି, ସେ କହିଛନ୍ତି ଏ ଜରା ବୟସ ବିରୂପ କରିଦେବ, ସ୍ୱରୂପ ତ ନଷ୍ଟ କରିଦେବ। ଆପଣ ବୃଦ୍ଧ ବୟସରେ ପ୍ରଥମ ଗୋଟେ ଲସ୍ ହବ, କେହି ଆପଣଙ୍କୁ କେୟାର କରିବେନି, ଯେ ସବୁବେଳେ କୁହେ ମୁଁ କାହାକୁ କେୟାର କରେ ନା, ବୁଢ଼ା ବୟସ ତାକୁ କହିଛନ୍ତି। ଯୁବକମାନେ ଯୁବତୀମାନେ ବା ନବବିବାହିତ ଯୁବତୀ ମାଆ ଜଣେ ବାବା ଜଣେ ମାଆ ବା ଶାଶୁ ଆଉ ଶ୍ୱଶୁର ଏମାନଙ୍କର ଦୁଃଖକୁ ବୁଝିପାରୁନାହାନ୍ତି, ସେମାନେ କ'ଣ ଜାଣିନାହାନ୍ତି? ତାଙ୍କୁ ଦିନେ ସେ ଅବସ୍ଥାରେ ଯିବାକୁ ପଡ଼ିବ। ବୁଢ଼ା ବୃଦ୍ଧ ବାବା ବା ବୃଦ୍ଧ ମାଆ ଏମାନେ ସଂସାରରେ ତିଆରି ହୁଅନ୍ତିନି, ମନୁଷ୍ୟ ବୃଦ୍ଧ ହୁଏ। କିନ୍ତୁ ଯୌବନର ଉନ୍ମାଦନାଟା ଏଭଳି ଛୋଟିଆ ଜ୍ଞାନ ବୁଝିବାକୁ ଦିଏ ନା, ମୋତେ ଦିନେ ବାପା ହେବାକୁ ପଡ଼ିବ, ମୋତେ ଦିନେ ଶାଶୁ ହେବାକୁ ପଡ଼ିବ। ମୁଁ ଯଦି ମୋ ଶାଶୁର ସେବା କରିନି ତାହେଲେ ମୁଁ ଶାଶୁ ହେଲେ ମୋ ବହୁଙ୍କର ସେବା କରିବ କି? ଯୁବକ ଭାବିବା ଦରକାର, ମୁଁ ଦିନେ ଶ୍ୱଶୁର ହେବି।
ଧର୍ମ ହରେ କୃଷ୍ଣ ମହାମନ୍ତ୍ର ବୋଲି କେବଳ ନାମକୁ ନେଇ ହରେ ନାମ ହରେ ନାମ ହରେ ନାମ ରେ
ତୁମକୁ ସେତିକିବେଳେ ପ୍ୟାଣ୍ଟ ପିନ୍ଧିବାକୁ ପଡ଼ିବ ସନ୍ନ୍ୟାସୀ, ତୁମକୁ କଣ୍ଟା ଚାମଚରେ ଖାଇବାକୁ ପଡ଼ିବ।
ଯାଇଛନ୍ତି ସଂସାରରୁ ପ୍ରଭୁ ଭର୍ତ୍ତୃହରି ମା, ବୈରାଗ୍ୟ
ଜଣା ଭାର୍ଯ୍ୟାନ ଶୁଶ୍ରୂଷିତେ, ସ୍ତ୍ରୀ ସେବା କରିବେନି। ହା କଷ୍ଟମ ଜୀର୍ଣ୍ଣ ବୟସ ପୁତ୍ର ଅପିତ୍ରାୟତେ। କହିଲେ ସଂସାରରେ ସମସ୍ତଙ୍କଠୁ ବଡ଼ ଆଶା ଥିଲା ଏତେ ଖଟିଥିଲେ ପୁଅ ପାଇଁ, ପୁଅ ଟିକେ ହେଲେ ପଚାରିବ, ସେ ସିନା ପର ଝିଅ ପଚାରିଲାନି, ପୁଅ ଟିକେ ପଚାରିବ। କହିଲେ ହା କଷ୍ଟ ଜୀର୍ଣ୍ଣ ବୟସ, ଏ ବୁଢ଼ା ବୟସରେ କଷ୍ଟ କଥା କ'ଣ କହିବା, ପୁତ୍ର ଅପି ଅମିତ୍ରାୟତେ, ପୁତ୍ର ଶତ୍ରୁ ଲାଗି ଠିଆ, ପୁତ୍ର ଶତ୍ରୁ ହେଇଯିବା।
ସଂସାର
ସଂସାର ଯେତେବେଳେ ଆସିଛନ୍ତି ଯେତେବେଳେ ଯାଇଛନ୍ତି ଏ ତିନିଟା ଜିନିଷରେ ଅତୃପ୍ତି ରହିଛନ୍ତି। କ'ଣ କ'ଣ ତିନିଟା ନାହିଁ ଗଣି ଦେବେ କ'ଣ କ'ଣ? ଧନେଶୁ
ହେଇନି।
ଭିଷ୍କଚାର୍ଯ୍ୟଙ୍କର ବୁଦ୍ଧି ଫେରିଗଲା। ରୋଷେଇ କରିକି ଦେବ, ମୋତେ ଦେହ ସୁଖ ଦେବ, ସେଥିପାଇଁ ସେ ପାଉଛି ନା? ସ୍ତ୍ରୀ ଯୋଉ ପାଉଛି ଭଲ ସ୍ୱାମୀକୁ ତା ସୁଖ ପାଇଁ, ଉଭୟ ଉଭୟଙ୍କର ସୁଖ ପାଇଁ ଏଠି ଭଲ ପାଇବା ଶବ୍ଦ ଲାଗୁଛି, କିନ୍ତୁ ପ୍ରେମରେ ତାହା ନାହିଁ। ଗୋପୀମାନେ କୃଷ୍ଣଙ୍କୁ ଭଲ ପାଉଥିଲେ, ତାଙ୍କ ସୁଖ ପାଇଁ ନା। ସେଥିପାଇଁ ଆଜି ପର୍ଯ୍ୟନ୍ତ ଲୋକମାନେ ଜାଣନ୍ତିନି ଲଭ୍ କ'ଣ, ଲଷ୍ଟ କ'ଣ, ପ୍ରେମ କ'ଣ, କାମ କ'ଣ। ଆତ୍ମା ଯେତେବେଳେ ପରମାତ୍ମାକୁ ଭଲ ପାଏ ସେଟା ହେଉଛି ପ୍ରେମ, ସେଥିରେ ଭଗବାନ କରୁଣା କଲେ ଜଣଙ୍କ ଅନ୍ତରରେ ପ୍ରେମ ଆସିବ, ଭକ୍ତି ଆସିବ। ସଙ୍ଗ ନାହିଁ, ଗୋଟିଏ ସ୍ତ୍ରୀ ତା ସହିତ ସନ୍ତାନ ଜନ୍ମ କରିବ। ପାନ ବିଡ଼ି ସିଗାରେଟ ଗୁଡ଼ାକୁ ତମାଖୁ ଯାହା କଫି ଗଞ୍ଜେଇ ଅଫିମ ମଦ ଯାହା ରହିଛି ନିଶା ଖାଇପାରିବନି। ବିଦେଶୀ ମାନେ ଯେଉଁମାନଙ୍କର ନିଶା ହେଲା ତାଙ୍କର ଲାଇସେନ୍ସ ଦରକାର ନାହିଁ, ଯେକୌଣସି ଜାଗାରେ ମଦ ବିକି ପାରିବେ, ଯେକୌଣସି ଜାଗାରେ ମଦ ପିଇ ପାରିବେ। ଆପଣ ସେ କଥା ସବୁ କହିବା ପାଇଁ ଭଲ ଲାଗୁନି, ଆପଣ ତାଙ୍କର ଦୃଶ୍ୟ ଦେଖିଲେ ଆପଣ ପାଗଳ ହେଇଯିବେ, ଆରେ ଏଇଟା ମଣିଷ ନା, ଉଲଗ୍ନ ଭାରତର ଉଲଗ୍ନ କୁକୁର। ସେଇ ଲୋକମାନେ ପରିବର୍ତ୍ତନ ହେଇଗଲେ, ଶାନ୍ତି ତାଙ୍କର ଦରକାର ଥିଲା। ନିଶା ଖାଇପାରିବନି, ଲୋକମାନେ କହିଲେ ନିଶା ଖାଇପାରିବନି, ଗୋଟିଏ ବିବାହ ହବ ତାଙ୍କର, ଗୋଟିଏ ବିବାହ ନଥିଲା, ଗୋଟିଏ ବିବାହ ସନ୍ତୁଷ୍ଟ ରହିବ, ଆଉ ଆମିଷ ଖାଇପାରିବ। ଦ୍ୟୁତମ ପାନ ଦେଶୀମାନେ ଭଗବାନ କୃଷ୍ଣଙ୍କୁ ଦେଖିକି କୃଷ୍ଣଙ୍କୁ ପାଇଛନ୍ତି।